ଆକାଶବାଣୀ ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠୀ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଗୁଜରାତର ସମସ୍ତ 26ଟି ଯାକ ଲୋକସଭା ଆସନରେ ମେ ମାସ 7 ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଜାତିସଂଘ ନିରାପତ୍ତା ପରିଷଦ ଗାଜାରେ ତୁରନ୍ତ ଯୁଦ୍ଧବିରତି ପାଇଁ ଆହ୍ୱାନ ସହ ଆଜି ଏକ ସାନି ଚିଠା ପ୍ରସ୍ତାବ ଉପରେ ମତଦାନ କରିବ ଏବଂ ଭାରତ ଅଷ୍ଟ୍ରେଲୀୟ ଯୋଡ଼ି ରୋହନ ବୋପନ୍ନା ଓ ମାଥ୍ୟୁ ଏବ୍ଦେନ୍ ମାୟାମି ମାଷ୍ଟର୍ସ ଏଟିପି 1000 ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କ ସାକ୍ଷାତ କରିଛନ୍ତି। ସେ କହିଛନ୍ତି ଭାରତର ସମ୍ପର୍କକୁ ନେଇ ତାଙ୍କର ସକାରାତ୍ମକ ଆଭିମୁଖ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ମୁଖ୍ୟ ଉତ୍ସ ରହିଛି। ଶ୍ରୀ ଜୟଶଙ୍କର କହିଛନ୍ତି ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ଉପରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଭାରତ ସମ୍ମାନ କରୁଛି। ଶ୍ରୀ ଜୟଶଙ୍କର ସିଙ୍ଗାପୁରକୁ 3 ଦିନ ଗସ୍ତରେ ଯାଇଛନ୍ତି। ପୂର୍ବରୁ ସେ ସିଙ୍ଗାପୁର ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନ୍ଙ୍କୁ ସାକ୍ଷାତ କରିଥିଲେ। କଥାବାର୍ତ୍ତା ସମୟରେ ଦ୍ୱିପକ୍ଷୀୟ ସହଯୋଗର ସମୀକ୍ଷା କରାଯାଇଥିଲା। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ପଶ୍ଚିମ ଏସିଆ ଉପରେ ମତ ବିନିମୟ ହୋଇଥିଲା। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରହଲ୍ଲାଦ ଗୁଞ୍ଜଲ କୋଟାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ରାମଚନ୍ଦ୍ର ଚୌଧୁରୀ ଆଜମେରରୁ ଓ ସୁଦର୍ଶନ ରାବତ ରାଜସାମନ୍ଦରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପାର୍ଟି ଆଡଭୋକେଟ୍ ସି ରବର୍ଟ ବ୍ରୁସ୍ଙ୍କୁ ତାମିଲନାଡୁର ତିରୁନେଲଭେଲିରେ ପ୍ରାର୍ଥୀ କରିଛି। ଗୁଜରାତର ସମସ୍ତ 26ଟିଯାକ ଲୋକସଭା ଆସନରେ ମେ ମାସ 7 ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଗୁଜରାତର 5ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ମଧ୍ୟ ସେହିଦିନ ହେବ। ଏପ୍ରିଲ 12 ତାରିଖରେ ଏଥିପାଇଁ ବିଜ୍ଞପ୍ତି ଜାରି ହେବ। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ 19 ତାରିଖ ରହିଛି। 22 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି 50,677 ଭୋଟ୍ଗ୍ରହଣ କେନ୍ଦ୍ରରେ ମତଦାନ ହେବ। ରାଜ୍ୟରେ ମୋଟ 4,94,49,000 ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ 10,322 ଜଣ ଭୋଟରଙ୍କ ବୟସ 100 ବର୍ଷ ରହିଛି। 11,32,880 ଜଣ ଯୁବା ଭୋଟର ପ୍ରଥମ କରି ମତଦାନ କରିବେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସର ଇ ଭାରତୀ କହିଛନ୍ତି ରାଜ୍ୟରେ 1,274 ଭୋଟ୍ଗ୍ରହଣ କେନ୍ଦ୍ରକୁ ମହିଳାମାନେ ପରିଚାଳନା କରିବେ। 182 ଭୋଟ୍ଗ୍ରହଣ କେନ୍ଦ୍ରକୁ ଦିବ୍ୟାଙ୍ଗମାନେ ପରିଚାଳନା କରିବେ। 25,000 ଭୋଟ୍ଗ୍ରହଣ କେନ୍ଦ୍ରରେ ମତଦାନର ୱେବ୍କାଷ୍ଟିଂ କରାଯିବ। କର୍ଣ୍ଣାଟକରେ କେଆର୍ପିପି ନେତା ଜି ଜନାର୍ଦ୍ଦନ ରେଡ୍ଡି ବିଜେପିରେ ତାଙ୍କ ଦଳର ମିଶ୍ରଣ କରିଛନ୍ତି। ସେ ଓ ତାଙ୍କର ପତ୍ନୀ ଅରୁଣା ଲକ୍ଷ୍ମୀ ବିଜେପିରେ ପୁନଃ ଯୋଗ ଦେଇଛନ୍ତି। ଏହି ଅବସରରେ ସେଠାରେ ବିଜେପି ନେତା ବିଏସ୍ ୟେଦୁରାପ୍ପା ଓ ରାଜ୍ୟଶାଖା ସଭାପତି ବିୱାଇ ବିଜୟେନ୍ଦ୍ର ଉପସ୍ଥିତ ଥିଲେ। ଜନାର୍ଦ୍ଦନ ରେଡ୍ଡି କହିଛନ୍ତି କୌଣସି ପଦପଦବୀର ଆଶା ନ ରଖି ନିଃସର୍ତ୍ତ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି। ମଧ୍ୟପ୍ରଦେଶର ଉଜୟିନୀଠାରେ ମହାକାଳେଶ୍ୱର ମନ୍ଦିର ଗର୍ଭଗୃହରେ ଘଟିଥିବା ଅଗ୍ନିକାଣ୍ଡରେ 14 ଜଣ ଲୋକ ଆହତ ହୋଇଛନ୍ତି। ଆହତ ଲୋକମାନଙ୍କ ମଧ୍ୟରେ ମନ୍ଦିରର ପୂଜକ ରହିଛନ୍ତି। ଭସ୍କ ଆରତୀ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଆହତମାନଙ୍କୁ ଇନ୍ଦୋର ଓ ଉଜୟିନୀ ହସ୍କିଟାଲରେ ଚିକିତ୍ସା କରାଯାଉଛି। ଉଜୟିନୀ ଜିଲ୍ଲାପାଳ ନିରଜ ସିଂ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆହତ ଲୋକମାନଙ୍କ ପାଇଁ 1,00,000 ଲେଖାଏଁ ଟଙ୍କା ଓ ମାଗଣା ଚିକିତ୍ସା ବିଷୟ ଘୋଷଣା କରିଛନ୍ତି। ଆମର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଆମେ ୟୁଜ୍ ଅଫ୍ କଟିଙ୍ଗ୍ ଏଜ୍ ଟେକ୍ନୋଲୋଜିଜ୍ ଟୁ ଷ୍ଟ୍ରେଙ୍ଗଦେନ୍ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ ଇନ୍ ଦ କଣ୍ଟ୍ରି ଶୀର୍ଷକ ଆଲୋଚନାର ପ୍ରଚାର କରିବୁ। ଇଲେକ୍ଟ୍ରୋନିକ୍ ଇଣ୍ଡଷ୍ଟ୍ରିଜ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ସେକ୍ରେଟାରୀ ଜେନେରାଲ୍ ରାଜୁ ଗୋଏଲ୍ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7106 ଏବଂ 011-2331-4444 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ସେମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ମେସେଜ୍ କରି ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର୍ .gov.in ଏବଂ ନ୍ୟୁଜ୍ ଅନ୍ ଏୟାର୍ ଅଫିସିଆଲ୍ରେ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତିସଂଘ ନିରାପତ୍ତା ପରିଷଦ ଗାଜାରେ ତୁରନ୍ତ ଯୁଦ୍ଧବିରତି ପାଇଁ ଆହ୍ୱାନ ସହ ଆଜି ଏକ ସାନି ଚିଠା ପ୍ରସ୍ତାବ ଉପରେ ମତଦାନ କରିବ। ରମ୍ଜାନ ମାସ ସମୟରେ ତୁରନ୍ତ ଯୁଦ୍ଧବିରତି ପାଇଁ ଏହି ଚିଠା ପ୍ରସ୍ତାବରେ ଦାବି ଉପସ୍ଥାପନ କରାଯିବ। ପୂର୍ବରୁ ଯୁଦ୍ଧବିରତି ପାଇଁ ଆମେରିକା ଦ୍ୱାରା ଆଗତ କରାଯାଇଥିବା ଏଭଳି ଏକ ପ୍ରସ୍ତାବ ଉପରେ ରୁଷ ଓ ଚୀନ୍ ଭିଟୋ ପ୍ରୟୋଗ କରିଥିଲେ। ରୁଷ ଓ ଚୀନ୍ ତାହାକୁ ରାଜନୈତିକ ପ୍ରସ୍ତାବ କହିଥିଲେ। ରାଫାରେ ଇସ୍ରାଏଲ୍ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବରେ ବିରୋଧ କରାଯାଇ ନ ଥିଲା ବୋଲି ରୁଷ ଓ ଚୀନ୍ କହିଥିଲେ। ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟ୍ରୋନିଓ ଗୁଟେରସ୍ ଜୋର୍ଡାନ୍ର ଅମନ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲ୍ ନାଗରିକମାନଙ୍କୁ ମୁକ୍ତ କରିବା ପାଇଁ ଏହି ଯୁଦ୍ଧବିରତି ପ୍ରସ୍ତାବର କୌଣସି ସମ୍ପର୍କ ନାହିଁ। ଏହି କାରଣରୁ ପୂର୍ବ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରାଯାଇଥିଲା। ଗତବର୍ଷ ଅକ୍ଟୋବର 7 ତାରିଖର ଆକ୍ରମଣଠାରୁ ଜାତିସଂଘ ନିରାପତ୍ତା ପରିଷଦରେ ଇସ୍ରାଏଲ୍ ହମାସ ଯୁଦ୍ଧକୁ ନେଇ ଦ୍ୱିମତ ସୃଷ୍ଟି ହୋଇଛି। ନିରାପତ୍ତା ପରିଷଦରେ ଆଗତ ହୋଇଥିବା 8ଟି ପ୍ରସ୍ତାବ ମଧ୍ୟରୁ 2ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ସେହି 2ଟିଯାକ ପ୍ରସ୍ତାବ ଗାଜା ଷ୍ଟ୍ରିଟ୍ରେ ମାନବୀୟ ସହାୟତା ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା। ଭାରତୀୟ ପାଣିପାଗ ବିଭାଗ କହିଛି ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ସିକ୍କିମ୍ ଓ ପଶ୍ଚିମବଙ୍ଗର ହିମାଳୟ ପାଦଦେଶ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ଜାରି ରହିବ। ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ଅଳ୍ପରୁ ମଧ୍ୟମ ବର୍ଷା ଓ ବଜ୍ରପାତର ସମ୍ଭାବନା ଅଛି। ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବଲ୍ଟିସ୍ତାନ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଶୁକ୍ରବାର ପର୍ଯ୍ୟନ୍ତ ଅଳ୍ପ ବର୍ଷା ଓ ବରଫପାତ ହେବ। ଇତିମଧ୍ୟରେ ଉତ୍ତର ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବ। ରାଜସ୍ଥାନର ଦକ୍ଷିଣାଞ୍ଚଳ, ମଧ୍ୟପ୍ରଦେଶ, ଗୁଜରାତ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ସର୍ବୋଚ୍ଚ ତାପମାତ୍ରା 36-40 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବ। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଅତ୍ୟଧିକ ହସ୍ତକ୍ଷେପ ବିରୁଦ୍ଧରେ ପ୍ରତିବାଦ ସ୍ୱରୂପ ଫିଲିପାଇନ୍ସ ଚୀନ୍ ରାଷ୍ଟ୍ରଦୂତଙ୍କୁ ଡକାଇଛି। ଫିଲିପାଇନ୍ସ ବୈଦେଶିକ ମନ୍ତ୍ରୀ ଏ ବିଷୟକୁ ଆନ୍ତର୍ଜାତିକ ଅଦାଲତରେ ଉତ୍ଥାପନ କରିବାକୁ କହିଛନ୍ତି। ଚୀନ୍ ଉପକୂଳରକ୍ଷୀ ବାହିନୀ ଯବାନମାନେ ସାଧାରଣ ଡଙ୍ଗାଗୁଡ଼ିକ ଉପରେ ୱାଟର କ୍ୟାନନ୍ ମାଡ଼ କରୁଥିବାର ଫିଲିପାଇନ୍ସ ବୈଦେଶିକ ମନ୍ତ୍ରଣାଳୟ ଦୋଷାରୋପ କରିଛି। ଏହାଯୋଗୁଁ ଅନେକ ଡଙ୍ଗା ନଷ୍ଟ ହୋଇଛି ଓ କର୍ମଚାରୀମାନେ ଆହତ ହୋଇଛନ୍ତି। ଫିଲିପାଇନ୍ସ ବୈଦେଶିକ ମନ୍ତ୍ରଣାଳୟ କହିଛି ଏହାର କାର୍ଯ୍ୟକଳାପରେ ଚୀନ୍ର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ଚୀନ୍ର ଏଭଳି କାର୍ଯ୍ୟ ଫିଲିପାଇନ୍ସର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି ଫିଲିପାଇନ୍ସ ବୈଦେଶିକ ମନ୍ତ୍ରଣାଳୟ କହିଛି। ଯେତେ ଶୀଘ୍ର ସମ୍ଭବ ଚୀନ୍ ଜାହାଜଗୁଡ଼ିକ ସେଠାରୁ ଚାଲିଯିବାକୁ ଫିଲିପାଇନ୍ସ ଦାବି କରିଛି। ଭାରତ ଅଷ୍ଟ୍ରେଲୀୟ ଯୋଡ଼ି ରୋହନ ବୋପନ୍ନା ଓ ମାଥ୍ୟୁ ଏବ୍ଦେନ୍ ମାୟାମି ମାଷ୍ଟର୍ସ ଏଟିପି 1000 ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେମାନେ ଇଟାଲୀୟ ଯୋଡ଼ି ସାଇମନ୍ ବୋଲେଲି ଓ ଆଣ୍ଡ୍ରିଆ ବାବାସୋରିଙ୍କୁ ହରାଇଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ପରେ ଦୁଇ ଯୋଡ଼ି ମଧ୍ୟରେ ଏହା ଦ୍ୱିତୀୟ ମ୍ୟାଚ୍ ଥିଲା। ଅଷ୍ଟ୍ରେଲିଆନ୍ ଓପନ୍ରେ ରୋହନ ବୋପନ୍ନା ପୁରୁଷ ଡବଲ୍ସ ଗ୍ରାଣ୍ଡସ୍ଲାମ୍ ବିଜୟୀ ହୋଇଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲୀୟ ଯୋଡ଼ି ହୁଗୋ ନିସ୍ ଓ ଜାନ୍ ଜେଲେନ୍ସ୍କିଙ୍କୁ ଭେଟିବେ। ଜାପାନ ଓ ଉତ୍ତର କୋରିଆ ମଧ୍ୟରେ ଏକ ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍କୁ ଫିଫା ବାତିଲ କରିଦେଇଛି। ସେହି ମ୍ୟାଚ୍ ଆସନ୍ତାକାଲି ପିଓଙ୍ଗୟାଙ୍ଗରେ ଖେଳାଯିବାକୁ ଥିଲା। ଫିଫା ଏହାର ୱେବ୍ସାଇଟ୍ରେ ଏ ବିଷୟରେ ଜଣାଇଛି। ଉତ୍ତର କୋରିଆ ତରଫରୁ ଏକ ବିକଳ୍ପ ସ୍ଥାନ ନ ମିଳିବା ଓ ସମୟର ଅଭାବ ଯୋଗୁଁ ଏଭଳି କରାଯାଇଛି। ପୂର୍ବରୁ ଉତ୍ତର କୋରିଆ ମ୍ୟାଚ୍ କରାଇବାକୁ ଅକ୍ଷମତା ପ୍ରକାଶ କରିଥିଲା। ଫିଫା କହିଛି ଏହି ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହୋଇପାରିବ ନାହିଁ। ପୂର୍ବରୁ ଉତ୍ତର କୋରିଆ ଜାପାନରେ ସଂକ୍ରାମକ ରୋଗ ବ୍ୟାପିବାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲା। ମୁଖ୍ୟ ସମ୍ଭାଦ ପୁଣି ଥରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଗୁଜରାତର ସମସ୍ତ 26ଟି ଯାକ ଲୋକସଭା ଆସନରେ ମେ ମାସ 7 ତାରିଖରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଜାତିସଂଘ ନିରାପତ୍ତା ପରିଷଦ ଗାଜାରେ ତୁରନ୍ତ ଯୁଦ୍ଧବିରତି ପାଇଁ ଆହ୍ୱାନ ସହ ଆଜି ଏକ ସାନି ଚିଠା ପ୍ରସ୍ତାବ ଉପରେ ମତଦାନ କରିବ। ସମ୍ବାଦ ଶେଷ ହେଲା।